ନମସ୍କାର ଦର୍ଶକ ବନ୍ଧୁ, ଦିସ୍ ଇଜ୍ ହ୍ୟୁମାନ ସାଗର। ମୋର ଆଶା ଅଛି ଯେ ଏଇ ଗୀତ କିଛି ନୂଆ ପିଢ଼ିକୁ, ବହୁତ ସବୁ ନୂଆ ପିଢ଼ିକୁ, ଯେତେ ବି ୟଙ୍ଗଷ୍ଟର୍ସ ଅଛନ୍ତି ସ୍ପେଶାଲି, ତାଙ୍କୁ ବହୁତ ତାଙ୍କ ହାର୍ଟକୁ ଛୁଇଁବ।
ସୋହିନୀ ମିଶ୍ର, ଏବେ ରିସେଣ୍ଟଲି ଗୋଟେ ଫିଲ୍ମର ଗୀତ ଡବ୍ କଲି। ଏଇଟା ଗୋଟେ ଡୁଏଟ୍ ସଙ୍ଗ, ମୋ ସାଙ୍ଗରେ ହ୍ୟୁମାନ ସାଗର ଗାଇଛନ୍ତି। କମ୍ପୋଜିସନ୍ କରିଛନ୍ତି ପ୍ରେମାନନ୍ଦ ସାର୍, ଆଣ୍ଡ ଲିରିକ୍ସ ବାଇ ଅରୁଣ ମନ୍ତ୍ରୀ ସାର୍। ଆଣ୍ଡ ଗୀତଟି ବହୁତ ହି ଭଲ ହେଇଛି, ଆଶା କରୁଛି ଆପଣଙ୍କୁ ଗୀତ ସହିତ ଫିଲ୍ମ ମଧ୍ୟ ଭଲ ଲାଗିବ।